सुधा का हम की सुधा जीते हैं। সৃষ্টিও দয়া উপদেশে দুস্তর ব্রহ্মচর্য ব্রতে তপ সাধিলা দৃঢ় চিত্তে
মন্দারগিরি পৃষ্ঠ
ସିଦ୍ଧି ସେ ପୁଣି ଦିବାକର ବଂଶେ ଶ୍ରୀରାମଚନ୍ଦ୍ର ଶ୍ରାଦ୍ଧସେ ଜଳଧି ବାନ୍ଧି ସୀତା ଛଳେ ଲଙ୍କା ଧ୍ୱଂସିଲେ ଭୁଜ ବଳେ ରାବଣ ମାରି ଦେବ ରାଜ ଭଲେ ଧର ଅଶେଷ। ଅଶୋକ ରୂପେ ଅବତାର ତାହାଙ୍କୁ ଭଗବତ ଦୀକ୍ଷା ଦେଇ କହିଲେ ଆତ୍ମଶିକ୍ଷା। ସେ ପୁଣି ପରୀକ୍ଷିତ ଆଗେ କହିଲେ ଆତ୍ମ ଅନୁରାଗେ ବ୍ରାହ୍ମଣ ସାପେ ସେ ବି କଳେ ନିବାସ କରି ଗଙ୍ଗା କୋଳେ ପରମ ଋଷି ମିଳି ଥାଇ କୃଷ୍ଣ ଚରଣେ ମନ ଦେଇ ହେ ଭାଗବତ ରସ ଶୁଣି ତରିଲା ଭବ ତରଙ୍ଗିଣୀ। ଶ୍ରୀକୃଷ୍ଣ ଗଲେ ନିଜ ଧାମ ସଙ୍ଗତେ ଘେନି ଜ୍ଞାନ ଧର୍ମ ଏ କଳି ଯୁଗେ ଯେତେ ନରେ ପଡ଼ିବେ ମାୟା ଅନ୍ଧକାରେ ତାହାଙ୍କୁ ତପନ ଉଦିତ ହୋଇବ ଭାବେ ଭାଗବତ ରାଜା ସଙ୍ଗତେ ଗଙ୍ଗା ତଟେ ଅନେକ ଋଷିଙ୍କ ନିକଟେ। ଏ ଭାଗବତ ତତ୍ତ୍ୱବାଣୀ ଶୁକ ମୁନିଙ୍କ ମୁଖ ଶୁଣି ଜାଣିଲେ ଶୁକ ଅନୁରାଗେ ଏବେ କହିବା ତୁମ୍ଭ ଆଗେ ଏ ଭାବେ ଚିନ୍ତି ନ ରହରି ଘୋର ସଂସାରୁ ଯିବା ଧରି ବୋଲୋଇ ଦାସ ଜଗନ୍ନାଥ ସୁଜନ ହିତେ ଭାଗବତ ଇତି ଶ୍ରୀମଦ୍ ଭାଗବତେ ମହାପୌରାଣେ ପାରମହଂସ୍ୟାଂ ସଂହିତାୟାଂ ପ୍ରଥମ ସ୍କନ୍ଧେ ନୈମିଷୀୟ ଉପାଖ୍ୟାନେ ତୃତୀୟ ଅଧ୍ୟାୟ।